शांति। आध्यात्म प्रेमी भाई और भौनी माने अमृत धारा कार्यक्रम तरफ रु समस्त को हार्दिक स्वागत जनाउछि। आज आम चर्चा करिबा परमात्मा वा भगवान कर विशेष गुण कौन, भगवान कर परिचय श्रृंखला रे आम सब चर्चा कर चलचे। भगवान का नाम कौन, भगवान का रूप कौन, भगवान कोठी रहंती, तो आजिकार विषय वस्तु है भगवान कर गुण कौन। देखंतु भक्त सब भगवान को निर्गुण बोली कही जाए जिंती। अनेक भक्त अच्छा जो मैंने भगवान को कहे रूप नहीं, रेख नहीं, गुण नहीं, किसी नहीं। केते जन अच्छा से मैंने कहते भगवान सबु गुणर सागर, निर्गुण एवं सबु गुण। गोटे पटे निर्गुण कहते गोटे पटे सबु गुण अच्छी भगवान कर बोली कह। आपण चिंताधारा कौन मुझी ना कि भगवान विषय आज दुनिया रे एते सबु मतभेद कि साधारण मनीष द्वंद्वे पड़ जाए सत्य कौन असत्य कौन। भगवान को निर्गुण वास्तव में को शब्द रे कहिजे को अर्थ रे कहाई भगवान कर जदि किसी गुण न थांता किसी विशेषता न थांता आज दुनिया रे कोटि कोटि लोक पूजा करुछंती प्रार्थना करुछंती डाकुछंती तार भजन कीर्तन करुछंती कौन पाई ताहले। आज दुनिया रे कौनसी विशिष्ट व्यक्ति जाकु समस्ते मने पकांती ता भितरे किसी विशेष गुण थाए विशेषता थाए तेणु तो ताकु मने पकांती। यदि ता पाखरे किछि गुण नाही ताकु मने पकेबो कि तो जिते भी आम देश रे कहंतु विश्व रे जिते भी महापुरुष हो जाइछंती धर्मात्मा महात्मा हो जाइछंती समस्त किछि ना किछि विशेष गुण थिला जोटा साधारण मनीष पाखरे नथिला एवं से गुण दृष्टिकोण रु ही सेमानकु सब आज कोटि कोटि मनीष प्रतिदिन जन्म नौछंती मरुछंती केही गाकु मन पकोनी किंतु एमती धर्मात्मा महात्मा मन को आज हजार हजार वर्ष हलाणी लोक मन पकोछंती कौन पाई तांगो पाखरे किछि विशेष गुण थिला तांगो विशेषता थिला तेनु तांगो मन पकोछंती। तो भगवान को भी आज जो कोटि कोटि लोक प्रार्थना करछंती एते जप तप करछंती डाकुछंती कौन पाई तो निर्गुण कौन पाई कहाय छी। मु आगरु भी कहिछि निर्गुण वास्तव रे भगवान को केवल निर्गुण कहा जाय नै, भगवान को तो निर्गुण निरंजन निराकार बोली कहा जाए। एवं जिमिति निराकार शब्द अर्थ आपण मानको बुझी सारी कि निराकार शब्द कौनसी आकार नहीं से अर्थरे कहा जाए नहीं। निराकार साकार तुलना रे निराकार आम भलिया भगवान कर देह नहीं अशरीरी अकाय विदेही अजोनी बोली भगवान को कहा जाए थाए। आम भलिया शारीरिक रूप नथिवारो भगवान को निराकार बोली कहा जाए। जेंती निर्गुण शब्द वास्तव रे सगुण तुलना रे निर्गुण आमर संसार रे भौतिक जगत रे जहां भी हम देखुचे व्यक्ति वस्तु वैभव ये समस्ते परिवर्तनशील एवं सतो रजो तमो तीन प्रकार गुण समस्तंगर परिलक्षित हिथाय किंतु भगवान ये तीन टा गुण रु अतीत अटंती तांगो भितरे ये परिवर्तनशील गुण नाही तेणु तांको त्रिगुणातीत बोली कह जाए गुणा कर गुणातीत त्रिगुणातीत कहा जाए। भगवान सत रज तम गुण चक्र ऊर्धरे अटंती से अर्थरे भगवान को निर्गुण कहि बाकी गुण नहीं बोल कि भगवान को निर्गुण कहा जाए। जदि आप कहे कि भगवान गुण नहीं रूप नहीं ना नहीं रेख नहीं किछि नहीं मन पकेबे किमिति पाइबे बा किमिति आपण चिंता करंतु मन करंतु आपण जने काकु खोजुचंति किसी गोटे जिनस खोजुचंती मुझे पचारि भाई कौन खोजुचंती आपण कहे ता ना जानी अच्छा केमिति देखा जाए ता सेटा भी जानी मुझे देखा जाए ता नहीं किछि एवं कोठी अच्छी सबुठ अच्छी कौन खोज सबुठ जदि अच्छी खोजिया दरकार कौन एवं ना ना रूप ना तो पाइबे केमिति तो सेमिति भगवान को आम गोटे पटे खोजुचे प्रार्थना करुचे डाकुचे एवं कहे ना नहीं रूप नहीं गुण नहीं कि भगवान सतरे कौन गुण नहीं ଭଗବାନ କୁ ପୁରା ସର୍ବଗୁଣର ସାଗର କୁହାଯାଇଛି। ମଣିଷ ପାଖରେ ଯୋଉ ଗୁଣ ରହିଛି ସୀମିତ ରୂପରେ ରହିଛି, ଭଗବାନ ସବୁ ଗୁଣର ସାଗର ଅଟନ୍ତି। ଯେତେ ସବୁ ଭଲ ଗୁଣ ଅଛି ତାଙ୍କ ପାଖରେ, ସୁଖର ସାଗର, ଶାନ୍ତିର ସାଗର, ଆନନ୍ଦର ସାଗର, ପ୍ରେମର ସାଗର, ଜ୍ଞାନର ସାଗର, ଶକ୍ତିର ସାଗର, ସବୁ ଜିନିଷର ସେ ସାଗର ଅଟନ୍ତି। ଯେମିତି ସାଗରକୁ ମାପି ହୁଏନି, ଅମାପ, ଅସୀମ, ଅନନ୍ତ, ସେମିତି ପରମାତ୍ମାଙ୍କୁ ଯୋଉ ଅନନ୍ତ କୁହାଯାଇଛି, ବାସ୍ତବରେ ସେଟା ରୂପରେ ଅନନ୍ତ ନୁହନ୍ତି, ପରମାତ୍ମା ବାସ୍ତବରେ ଗୁଣରେ ଅନନ୍ତ ଅଟନ୍ତି, ଅସୀମ ଅଟନ୍ତି। ମୁଁ ରୂପ ବିଷୟରେ ଯେତେବେଳେ ବର୍ଣ୍ଣନା କରୁଥିଲି, ଉଦାହରଣ ଦେଇଥିଲି, ଯେମିତି ଗୋଟେ ଦେଶରେ ମନ୍ତ୍ରୀ ଅନେକ ଅଟନ୍ତି, କିଏ ଗୃହମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜଣେ ହେଉଛି କିନ୍ତୁ ପ୍ରଧାନମନ୍ତ୍ରୀ। ଯେମିତି ପ୍ରଧାନମନ୍ତ୍ରୀ ଯିଏ ହେଇଥାଏ, ସେ ସବୁଠୁ ଲମ୍ବା ଚୌଡ଼ା ହଟା କଟା ହେଇଥିବ, ଏମିତି କିଛି ମାନେ ଅଛି କି? ସେ ବି ଗୋଟେ ସାଧାରଣ ମନ୍ତ୍ରୀ ଭଳିଆ ମଣିଷ, କିନ୍ତୁ ତା ଭିତରେ ଗୁଣ ବିଶେଷତା, ତା ଭିତରେ କ୍ଷମତା ବେଶୀ ଥାଏ, ଅନୁଭବ ବେଶୀ ଥାଏ, ତେଣୁ ତାକୁ ପ୍ରଧାନମନ୍ତ୍ରୀ ରୂପରେ ବାଛି ଦିଆଯାଇଥାଏ। ତ ସେମିତି ପରମାତ୍ମା ରୂପରେ ବହୁତ ବଡ଼, ସେଥିପାଇଁ ତାଙ୍କୁ ପରମାତ୍ମା କୁହାଯାଇଛି। ସେମିତି ନୁହେଁ, ଆତ୍ମା ଦେଖିବା ପାଇଁ ଯେମିତି ବିନ୍ଦୁ ରୂପ ଅଟେ, ପରମାତ୍ମା ବି ସେମିତି ଜ୍ୟୋତିବିନ୍ଦୁ ଅଟନ୍ତି, କିନ୍ତୁ ତାଙ୍କ ପାଖରେ ଅସୀମ ଗୁଣ ଅଛି, ତେଣୁ ତାଙ୍କୁ ଆମେ ପରମାତ୍ମା କହିଛୁ। ତ ପରମାତ୍ମା ରୂପରେ ବିନ୍ଦୁ, କିନ୍ତୁ ଗୁଣରେ ସିନ୍ଧୁ, ଅନନ୍ତ ଅଟନ୍ତି। ତ ରୂପରେ ଅନନ୍ତ ନୁହନ୍ତି, ଗୁଣରେ ଅନନ୍ତ ଅଟନ୍ତି। କେତେଜଣ ସବୁ ଶାସ୍ତ୍ରରେ ବର୍ଣ୍ଣନା ରହିଛି, କେତେଜଣ ବିଶ୍ୱାସ କରନ୍ତି କି ପରମାତ୍ମା କୋଟି ରବି ତେଜ ସମ, କୋଟି କୋଟି ସୂର୍ଯ୍ୟକୁ ଯେତେବେଳେ ଏକତ୍ରିତ ଆମେ କରିଦେବା, ଯେତେ ସବୁ ତାର ତେଜମୟ, ସେମିତି ଭଗବାନ ସେତେ ଜାଜ୍ୱଲ୍ୟମାନ। ଦେଖନ୍ତୁ, ଭଗବାନ ଯଦି କୋଟି ରବି ତେଜ ସମ, ଗୋଟେ ସୂର୍ଯ୍ୟର ଉତ୍ତାପ ଏତେ ହେଉଛି ଆମେ ସହିପାରୁନୁ, 50 ଡିଗ୍ରୀ, 51 ଡିଗ୍ରୀ ଟେମ୍ପରେଚର ହେଇଯାଉଛି, ଲୋକ ସବୁ ଷ୍ଟ୍ରୋକ୍ରେ ମରିଯାଉଛନ୍ତି, ଏକା ସାଙ୍ଗରେ କୋଟିଏ ଯଦି ସୂର୍ଯ୍ୟକୁ ଏକତ୍ରିତ କରିଦିଆଯାଏ, ତାହେଲେ କ'ଣ ଅବସ୍ଥା ହେବ? ଆମେ ଜଳି ପୁଡ଼ିକି ପାଉଁଶ ହେଇଯିବା, ତାଙ୍କ ପାଖକୁ ଯିବା କେମିତି, ତାଙ୍କ ସାନ୍ନିଧ୍ୟ ଯିବା କେମିତି, ପ୍ରାପ୍ତି କରିବା କ'ଣ? ଭାବିବା ଦରକାର। ଭଗବାନ ବାସ୍ତବରେ କହୁଛନ୍ତି କି ମୁଁ ତ ଜ୍ୟୋତି ବିନ୍ଦୁ ସ୍ୱରୂପ ଅଟେ। ଅଙ୍ଗ୍ରେଜୀରେ କୁହାଯାଇଥାଏ, ହି ଇଜ୍ ଏ ଓସନ୍ ଇନ୍ ଏ ପଏଣ୍ଟ, ରୂପରେ ବିନ୍ଦୁ କିନ୍ତୁ ଗୁଣରେ ସିନ୍ଧୁ ଅଟନ୍ତି। ଏବଂ ପରମାତ୍ମାଙ୍କୁ ସାଗର କୁହାଯାଏ, ଆତ୍ମା ସବୁକୁ ଗାଗର ବୋଲି କୁହାଯାଏ, ଅର୍ଥାତ୍ ମାଠିଆ। ଯେମିତି ଗୋଟେ ମାଠିଆ ଭିତରେ କେତେ ପାଣି ଧରିବ, ଆଉ ସାଗରରେ କେତେ ପାଣି ଅଛି? ତ ପରମାତ୍ମା ପାଖରେ ସାଗର ତୁଲ୍ୟ ଗୁଣ ରହିଛି, ଆମ ପାଖରେ ଟିକେ ମାତ୍ର ଗୁଣ ଅଛି। ଯେମିତି ଜିସ୍କା ବାପ ଚଢ଼ତା ହେ ଘୋଡ଼ା, ଉସ୍କା ବେଟା ଥୋଡ଼ା ଥୋଡ଼ା, ଯା ବାପା ଘୋଡ଼ା ଚଢ଼େ ତା ପୁଅ ଟିକେ ଟିକେ ଆସେ ତାକୁ, ତ ସେମିତି ବାପ ଗୁଣ ପୁଅ ବୋଲି ଆମେ କହୁ, ସେମିତି ପରମାତ୍ମା ପାଖରେ ଯାହା ସବୁ ଗୁଣ ରହିଛି, ଆତ୍ମା ଭିତରେ ବି ସେ ଗୁଣ ଗୁଡ଼ା ଅଛି କିଛି ନା କିଛି, କିନ୍ତୁ ସେ ଅସୀମ ଗୁଣ ପରମାତ୍ମା ପାଖରେ ଅଛି, ଆମ ପାଖରେ କିଛି କିଛି ଗୁଣ ଅଛି। ଯେମିତି ଗୋଟେ ମନ୍ତ୍ରୀ ପାଖରେ ଅନେକ କ୍ଷମତା ରହିଥାଏ, ଏବଂ ପ୍ରଧାନମନ୍ତ୍ରୀ ପାଖରେ ବି ସେ କ୍ଷମତା ଅଛି, ପ୍ରଧାନମନ୍ତ୍ରୀ ପାଖରେ କିଛିଟା ବିଶେଷ କ୍ଷମତା ଥାଏ, ଯୋଉ କ୍ଷମତା ବାକି ମନ୍ତ୍ରୀମାନଙ୍କ ପାଖରେ ନଥାଏ। ତେଣୁ ଆମର ବିଶେଷ ଜାଣିବା ଦରକାର କି ପରମାତ୍ମାଙ୍କର ବିଶେଷ ଗୁଣ କ'ଣ। ସେ ସବୁ ଗୁଣର ସାଗର, ଏବଂ ତାଙ୍କ ସାନ୍ନିଧ୍ୟରେ ଆସିଲେ, ତାଙ୍କୁ ପରିଚୟ ପାଇଲେ, ତାଙ୍କୁ ଜାଣିଲେ, ତାଙ୍କଠି ସମ୍ବନ୍ଧ ଯୋଡ଼ିଲେ, ସେ ଗୁଣର ପ୍ରାପ୍ତି ବି ଆମମାନଙ୍କୁ ହୋଇପାରିବ। କିନ୍ତୁ ଭଗବାନଙ୍କର ସତ୍ୟ ପରିଚୟ ପାଇବା ପାଇଁ ତାଙ୍କର କିଛିଟା ବିଶେଷ ଗୁଣ ବି ଆମେ ଜାଣିବା ଦରକାର। ତାହେଲେ ଆମେ ଉପଲବ୍ଧି କରିପାରିବା କି ବାସ୍ତବରେ ଇଏ ହିଁ ଭଗବାନ ଚିହ୍ନିପାରିବା। କୌଣସି ବିଶେଷ ବ୍ୟକ୍ତିକୁ ଚିହ୍ନିବା ପାଇଁ ତା ଗୁଣ ମାଧ୍ୟମରେ ହିଁ ତାଙ୍କୁ ଚିହ୍ନି ହୁଏ। ସେମିତି ମୁଁ ଗୋଟେ ସୁନ୍ଦର ଉଦାହରଣ କହିବି, ପ୍ରାଞ୍ଜଳ ହେଇଯିବ ବିଷୟବସ୍ତୁଟି। ଯେମିତି ଆପଣ କୁହନ୍ତୁ, ମୋତେ କିଏ ଦେଖିଲେ କହିପାରିବ କି ମୁଁ ଜଣେ ଡାକ୍ତର? କେବେ ନୁହେଁ। ମୁଁ ଯଦି କିଛି ରୋଗ ସମ୍ବନ୍ଧରେ, କିଛି ଔଷଧ ସମ୍ବନ୍ଧରେ ବା କିଛି ରୋଗୀ ବିଷୟରେ କିଛି କହୁଥିବି, କି ଯଦି ଜଣେ ଶୁଣିବ ତାହେଲେ ସେ ଅନୁମାନ ଲଗେଇପାରେ, ହଁ ଏତେ କଥା ସବୁ ମେଡିସିନ ବିଷୟରେ, ରୋଗ ବିଷୟରେ, ରୋଗୀ ବିଷୟରେ କହୁଛନ୍ତି, ତେଣୁ ବ୍ୟକ୍ତି ଜଣକ ଜଣେ ଡାକ୍ତରବାବୁ ହୋଇପାରନ୍ତି। ସେମିତି କୌଣସି ବ୍ୟକ୍ତିର ସମ୍ପୂର୍ଣ୍ଣ ପରିଚୟ ପାଇଁ ତା ଭିତରେ ଯେଉଁ ଜ୍ଞାନ ଅଛି ସେଇଟା ଯେତେବେଳେ ପର୍ଯ୍ୟନ୍ତ ଆମେ ନ ଜାଣିବା ତାହେଲେ ତାଙ୍କୁ ଚିହ୍ନିବା କେମିତି? ତ ପରମାତ୍ମାଙ୍କୁ ଚିହ୍ନିବା ପାଇଁ ବି ତାଙ୍କର ବିଶେଷ ଗୁଣ ତାଙ୍କ ଭିତରେ କ'ଣ ଅଛି ସେଇଟା ଜାଣିବା ଦରକାର, ଯେଉଁଟା ଆଉ କାହାରି ପାଖରେ ବି ନାହିଁ। ତେଣୁ ପରମାତ୍ମାଙ୍କର ବିଶେଷ ଗୁଣ କ'ଣ ସେଇଟା ଉପଲବ୍ଧି କରିବା ଦରକାର। ଏବଂ ସେଇ ଗୁଣ କ'ଣ ମୁଁ ଆପଣମାନଙ୍କୁ ବୁଝେଇ ଦେଉଛି, ଯେହେତୁ ସ୍ୱୟଂ ପରମାତ୍ମା ହିଁ ଆସିକି ତାଙ୍କ ନିଜର ଏ ବିଶେଷ ଗୁଣଗୁଡ଼ା ଆମମାନଙ୍କୁ କହିସାରିଛନ୍ତି, ବୁଝେଇ ସାରିଛନ୍ତି। ଏବଂ ପୁରାଣ ଶାସ୍ତ୍ରରେ ଏଗୁଡ଼ା ସବୁ ବର୍ଣ୍ଣନା ରହିଛି ବି, କିନ୍ତୁ ଆମେ ପଢ଼ିକି ବିସ୍ତାର ଭିତରେ ଆମେ ସାରି ଜିନିଷକୁ ପାଇପାରୁନଥିଲେ। ଯେମିତି ଗୋଟେ ନଦୀ ଭିତରେ ସମସ୍ତେ ବୁଡ଼ି ମରୁଛନ୍ତି, କେହି ଜଣେ ବାହାରେ ସିନା ରହିଲେ ସେ ସମସ୍ତଙ୍କୁ ଟାଣିବ, ସେ ବି ଆସିକି ଯଦି ଅନ୍ୟମାନଙ୍କ ଭଳିଆ ବୁଡ଼ିଯିବ ତାହେଲେ ସେ ସମସ୍ତଙ୍କୁ ଟାଣିବ କେମିତି, ପାର ଲଗେଇବ କେମିତି? ତ ପରମାତ୍ମା ବି ଆମ ଭଳିଆ ଜନ୍ମ ମରଣ ଚକ୍ରରେ ଯଦି ଆସନ୍ତି ତାହେଲେ ଆମକୁ ଏଇ ଭବସାଗରରୁ ସେ କେମିତି ଉଦ୍ଧାର କରିପାରିବେ? ତେଣୁ ଭଗବାନ କହିଛନ୍ତି, ମୁଁ ହିଁ କେବଳ ଜଣେ ଏ ଜନ୍ମ ମରଣ ଚକ୍ରରେ ଆସିନି, ମୁଁ ଅଜନ୍ମା ଅଟେ। ତ ଆମ ଭଳିଆ ଯଦି ଜନ୍ମ ମରଣ ଚକ୍ରରେ ସେ ଆସନ୍ତିନି ତେଣୁ ତାଙ୍କ ଦେହ ବି ନାହିଁ, ତେଣୁ ତାଙ୍କୁ ଅଜୌନୀ ବୋଲି କୁହାଯାଏ। ଏବଂ ଯଦି ଭଗବାନ ଆମ ଭଳିଆ ଜନ୍ମ ନିଅନ୍ତିନି ତାହେଲେ କ'ଣ ଆଉ ଅନ୍ୟ ପ୍ରକାର କିଛି ଜନ୍ମ ନିଅନ୍ତି? ହଁ, ଭଗବାନ ଦିବ୍ୟ ଜନ୍ମଧାରୀ ବୋଲି କୁହାଯାଏ। ସେ ଯେତେବେଳେ ଆସନ୍ତି ତାଙ୍କର ଜନ୍ମ, ତାଙ୍କର କର୍ମ ସବୁକିଛି ଶ୍ରେଷ୍ଠ ଉଚ୍ଚ ବୋଲି ମାନି ଦିଆଯାଇଥାଏ। ଶାସ୍ତ୍ରରେ ବର୍ଣ୍ଣନା ରହିଛି, ଉଚ୍ଚା ତେରା ନାମ, ଉଚ୍ଚା ତେରା ଧାମ, ଉଚ୍ଚା ତେରା ହର କାମ, ଉଚିତେ ଉଚ୍ଚା ତୁ ହେ ଭଗବାନ। ଭଗବାନ ସର୍ବୋଚ୍ଚ ଅଟନ୍ତି, ତେଣୁ ତାଙ୍କ ନାଁ ବି ସର୍ବୋଚ୍ଚ ଅଟେ, ତାଙ୍କ ଧାମ ବି ସବୁଠୁ ଉଚ୍ଚରେ ଅଛି, ଏବଂ ତାଙ୍କର କର୍ମ ବି ସବୁଠୁ ଶ୍ରେଷ୍ଠ ଅଟେ, ଏବଂ ତାଙ୍କର ଗୁଣ ମହିମା ବିଶେଷତା ବି ସବୁଠୁ ଶ୍ରେଷ୍ଠ ଅଟେ। ତେଣୁ ସେ ଯେଉଁ ପ୍ରକାର ଜନ୍ମ ନିଅନ୍ତି ସେଟା ହେଉଛି ବାସ୍ତବରେ ଦିବ୍ୟ ଜନ୍ମ। ସେଟା କେମିତି କ'ଣ ଭଗବାନଙ୍କର ଯେତେବେଳେ କର୍ତ୍ତବ୍ୟ ବିଷୟରେ ଆମେ ଆଲୋଚନା କରିବା ମୁଁ କହିବି। ଆମେ କର୍ମର, ପ୍ରତ୍ୟେକ କର୍ମର ଫଳ ପାଇଥାଉ, ଭଗବାନଙ୍କର କିନ୍ତୁ ସେ କର୍ମର ଫଳ ତାଙ୍କୁ ଭୋଗିବାକୁ ପଡ଼େନି। ଭଗବାନ ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ସେ ଯିଏ ଯାହା ସେମିତି ଅଟନ୍ତି, ଆମ ସନ୍ତାନମାନଙ୍କ ପାଇଁ ଆମର କଲ୍ୟାଣ ହିଁ, ଭଲ ହିଁ କରନ୍ତି। ତେଣୁ ସେ ହେଉଛନ୍ତି ଅକର୍ତ୍ତା, ସେ କର୍ମର ଫଳ ସେ ଭୋଗନ୍ତିନି। ଏବଂ ଅଭୋକ୍ତା ବୋଲି କୁହାଯାଏ, ଆମେ ଯେମିତି ସଂସାରରେ ସୁଖ ଦୁଃଖ ହାନି ଲାଭ ପାପ ପୁଣ୍ୟ ଏସବୁ ଚକ୍ର ଆସିକି ଏସବୁ ଭୋଗ କରୁଛେ, ଭଗବାନ ଏସବୁଥିରୁ ମୁକ୍ତ ଅଟନ୍ତି, ତେଣୁ ତାଙ୍କୁ ସବସେ ନ୍ୟାରା ବା ଅଭୋକ୍ତା ବୋଲି କୁହାଯାଏ। ତେଣୁ ପରମାତ୍ମାଙ୍କର ଏସବୁ ବିଶେଷ ଗୁଣ କ'ଣ କ'ଣ କହିଲି? ଅଜନ୍ମା, ଅକର୍ତ୍ତା, ଅଭୋକ୍ତା ଏବଂ ଦିବ୍ୟ ଦୃଷ୍ଟି ବିଧାତା। ଯେତେବେଳେ ଭକ୍ତିରେ ଆମେ ଅତି ଭାବପ୍ରବଣ ହୋଇକି ଭକ୍ତି କରୁ, ନବଧା ଭକ୍ତି କରୁ, ସେତେବେଳେ ଭଗବାନ ଆମକୁ ଦିବ୍ୟ ଦୃଷ୍ଟିର ବରଦାନ ଦେଇଦିଅନ୍ତି। ଯେମିତି ଜଣେ କିଏ ହନୁମାନର ଭକ୍ତ, କି କିଏ ଦୁର୍ଗାର ଭକ୍ତ, କାଳୀର ଭକ୍ତ, ସେ ଭକ୍ତି କରିକି ନିର୍ଜଳ ଉପବାସ ରହିକି, ଆଜି ଯଦି ଦୁର୍ଗା ବା କାଳୀ ମୋତେ ସାକ୍ଷାତକାର ନ ଦିଅନ୍ତି ଆଜି ମୋ ବେକ କାଟି ପକେଇବି, ଆଜି ଯଦି ହନୁମାନ ମୋତେ ସାକ୍ଷାତକାର ନ କରାଇ ଦିଅନ୍ତି ମୁଁ ଆଜି ମୋ ଗଳା କାଟି ପକେଇବି। ଏମିତି ଯେତେବେଳେ ଭକ୍ତିରେ ଅତି ଅନ୍ଧଶ୍ରଦ୍ଧାରେ ଲିପ୍ତ ହୋଇକି ଭକ୍ତ ସବୁ ଏସବୁ କୁକର୍ମ କରିବା ପାଇଁ ଯେତେବେଳେ ଆରମ୍ଭ କରିପକାଏ, ଭଗବାନ ଦୟାପରବଶ ହୋଇକି କୃପାଳୁ ଦୟାଳୁ ସେ ଯାହା ଚାହୁଁଛି ତାର ଅଭିଳାଷାକୁ ପୂର୍ଣ୍ଣ କରିଦିଅନ୍ତି, ଏବଂ ଦିବ୍ୟ ଦୃଷ୍ଟି ଆଧାରରେ ତାକୁ କିଛି ସମୟ ପାଇଁ ଗୋଟେ ଝଲକ ଦେଖାଇ ଦିଅନ୍ତି, ସାକ୍ଷାତକାର କରାଇ ଦିଅନ୍ତି। तो दिव्य दृष्टि विधाता भगवान को सेतिपे कह जाए दिव्य साक्षात्कार करेबा सीटा भगवान को हाथरे ही चाबी काटी अछि आउ केही करि परबेनी कोनोसी साधु सन्यासी मुनि ऋषि का पाकु भी जानतो भले से निज को भगवान कहि थाओ किंतु हमको दिव्य दृष्टि रो वरदान केहि रहि परबेनी। अर्जुन को भगवान कहिसेंति हे अर्जुन मु तते दिव्य दृष्टि दोचि से दिव्य दृष्टि द्वारा हितु मते देखि परबो तेनो भगवान को दिव्य दृष्टि दाता बोली कह जाय थाए दिव्य दृष्टि विधाता कह जाय अजन्मा अकर्ता अभोक्ता दिव्य दृष्टि विधाता सिमति भगवान को ज्ञान रो सागर बोली कह जाय। मनीष वास्तव रे अल्पज्ञ अटे भगवान ही मनीष को संपूर्ण ज्ञान दे थांती एवं आमे प्रार्थना करी कि छोटे बेले कहुतिले भगवान को कि प्रभात उठिन प्रभु करुछि जनान दियो मते शुभ बुद्धि दियो दिव्य ज्ञान। आमे जेते बेले निज भितरे अनेक कथा चर्चा करू करू कोनसी जिनस आमे जानि न थाउ बुझि न पारु आमे कहजो ये ऊपर वाला को पता होगा। तेनु देखंतु भगवान सब जानि चंदि तेनु तो सिमति कह जाय तो परमात्मा ज्ञानर सागर कोनसी मनीष को ज्ञानर सागर कह जाय ने जेहेतु जन्म मरण चक्र रे आसिले आमे अनेक कथा भूली जाऊ भगवान तो जन्म मरण चक्र आसंती ही नै तेनु सब कथा से जानि थांती एवं भगवान को पतित पावन बोली कह जाय जेतेले मनीष समस्त पतित हो जांती तमो प्रधान हो जांती धर्म भ्रष्ट कर्म भ्रष्ट हो जांती मनीष को पावन बा दिव्य गुण संपन्न परमात्मा ही करंती तेनु तांको पतित पावन कह जाय। कौनसी मनीष को केतेबेले पतित पावन कह जाय परिवने भक्ति रे भाव विवर है कि आमे अनेकों को पतित पावन कह दीचु किंतु मु सेटा परे व्याख्या करबि ए विषय रे परमात्मा ही वास्तव रे अमर पतित पावन अटंती तो ज्ञानर सागर पतित पावन दुख हर्ता सुखकर्ता भगवान को ही कह जाय। मनीषर सब दुख नै कि ताकु सदाकाल पई सुख देबार सक्षमता केवल परमात्मा पाखरे अछि। मनीष तो अज्ञान वशवर्ती कि केतेबेले काकु दुख दिदेउछि केतेबेले काकु सुख दउछि किंतु परमात्मा वास्तव रे अमन को सदा काल पई इस संसार रु दुख रु हमको मुक्ति दियंदे तने तांको दुख हर्ता सुखकर्ता कहो किंतु भक्ति रे आमे अज्ञानता वशवर्ती कि भगवान को मारने वाला है राम तो बचाने वाला है राम डुबोने वाला है राम तारने वाला है राम भगवान जहां करंती परा प्राणी रो मंगल पई तो से होचंती कल्याणकारी दुख हर्ता सुखकर्ता एवं समस्तंकर सद्गति दाता। जेतेबेले मनीष दुर्गति रासे दुख शांति रोग शोक पीड़ा रे जेतेबेले दुखी हो जाए ता जीवन रो ई सब जिनस हटै ता जीवन सदा काल पई सुख शांति रो अनुभव भगवान करंती तेनु तांकू सद्गति दाता बोली कह जाय। एवं ए मनीष सृष्टि जो आम देखु इटा को गोटे वृक्ष रूप से जिते तुलना करा जाए भगवान को यार चैतन्य बीज रूप से मंजी रूप से आम परिकल्पना करथौ तेणु गीता शास्त्र रे जो ए कल्प वृक्ष बा संसार रूपी वृक्ष उपसरे वर्णना रही परमात्मा को चैतन्य बीज स्वरूप बोली कहाई तो परमात्मा ए संसार रूपी वृक्षर मंजी अटंती कौनसी मनीष को वास्तव में मंजी बोली कही पारानी जिंदी मंजी भितरे सबु वृक्षर सबु सार गुडा समाहित हेकि रहि थाए सिंदी परमात्मा भितरे भी ई संसार संपूर्ण ज्ञान तांको भितरे समाहित हेकि रहि छि तेनु से ज्ञान सागर तेनु परमात्मांकर विशेष गुण कोन कहले अजन्मा अकर्ता अभोक्ता दिव्य दृष्टि विधाता ज्ञानर सागर पतित पावन दुख हर्ता सुखकर्ता समस्तंकर सद्गति दाता मनीष सृष्टि रूपी विराट वृक्षर चैतन्य मंजी स्वरूप बीज स्वरूप तेणु यू विशेष गुण भगवान कौनसी मनीषर यह सब गुण न थाए भगवान विशेष गुण भगवान सर्वोच्च अटंती सबुठ श्रेष्ठ मुझे शिव को ही सर्वेश्वर कह जाए आहारी पाखे ये सब गुण ना जिते सब ये सब गुण जदि कहली आप देखु यह गुण सब कौन देहधारी मनीषर केवेपर मनीष के अजन्मा हवन अभोक्ता हवन एवं सर्वोच्च भी मनीष को केवेपरानी एवं सर्वज्ञ भी मनीष को कहीपरानी सर्वोच्च सर्वज्ञ सबसे न्यारा सबका दाता यह भगवान ही विशेषता अटे तेणु परमात्मा शिव को ही वास्तव में ये सब जिनस महिमा तांक पाखरे अच्छी सर्वेश्वर कहा जाए सर्वज्ञ सबू ज्ञान तांक पाखरे अच्छी अभोक्ता ଯେହେତୁ ସେ ହେଉଛନ୍ତି ନିରାକାର। ଆମ ଭଳିଆ ଶରୀର ଥିଲେ ସିନା ଭୋଗ କରିବେ ଅଜନ୍ମା, ଏବଂ ସେ ସବୁ ସୁଖ ଦୁଃଖ ହାନି ଲାଭ ସବୁଥିରୁ ନିହାରା ଅଟନ୍ତି, ମୁକ୍ତ ଅଟନ୍ତି, ସମସ୍ତଙ୍କୁ ସବୁକିଛି ଦିଅନ୍ତି ବି। ତେଣୁ ସବକା ଦାତା, ଆମେ ସବୁ ଶିବ ମନ୍ଦିରରେ ଆମେ ଯାଇକି ବ୍ରତ କରୁ ଯେ ଭଗବାନ ଶିବ ହେଉଛନ୍ତି ଆଶୁତୋଷ, ଶୀଘ୍ର ପ୍ରସନ୍ନ ହୁଅନ୍ତି, ଏବଂ ବରଦ ସମସ୍ତଙ୍କୁ ବରଦାନ ଦେଇଦିଅନ୍ତି, ଭୋଲାନାଥ ଯିଏ ଯାହା ମାଗେ ଦେଇଦିଅନ୍ତି। ତେଣୁ ଆମେ ଶିବଙ୍କ ପାଖରୁ ଆମ ସବୁ ମନୋକାମନା ପୂରଣ କରିବା ପାଇଁ ଆମେ ଯାଉ, ତାଙ୍କୁ ମାଗୁ। ଆମ କଥାରେ ଅଛି, ଶିବକା ଭଣ୍ଡାର ଭରପୁର କାଲ କଣ୍ଟକ ଦୂର, ଶିବ ସମସ୍ତଙ୍କର ମନୋକାମନା ପୂରଣ କରିଦିଅନ୍ତି। ତେଣୁ ପରମାତ୍ମା ହେଉଛନ୍ତି ଶିବ, ସବୁ ତାଙ୍କର ବିଶେଷ ଗୁଣ ଶୁଣିଲେ ବୁଝିଲେ। ଆଚ୍ଛା।